ଖାଣ୍ଡରେ ଦେଖିଲେ ମୋର ଭଜନ ହାତୀ ପୁଲାଇଣ କହେ ବଚନ ନୀତି ଖୋଟୁ ଥାଏ ଭାଲିଆ କୋଷା ନାଟକେ କରଇ କୋଡ଼ିଏ ଭକତି କଥାରେ ବଢାଏ ମନ ଭୋଗନୁ ଉଦର୍ଯ୍ୟ କରେ ଭୋଜନ ସେଦିନ ଖାଇ ଶୋଇନଥିଲା ଆଜ ହାଟ ପାଳି ମନେ ପଡ଼ିଲା ଗେରସ୍ତ ଆଗରେ କହିଲା ଯାଇ ଟିଘେନି ହାଟକୁ ଯିବିରେ ମୁହିଁ ଗେରସ୍ତ ବୋଇଲା ଶୁଣ ଖାଇ ଶୀତ ଦେବୀ ପାଠ ନାହିଁ ଅଖାଇ ସେଠାରୁ ରାଗରେ ଗଲା ବଳଦ ହଳ ପିଟାଇ ନେଲା ବଳଦ ବିକିଲା ଅଠର ଟଙ୍କା କହିଲେ ଅଖାଇ କିଣିଲା ଟଙ୍କା ଟଙ୍କା କିଣି କରି ଗଲା ଅଖାଇ ବୁଢ଼ିଆ ଦୋକାନେ ମିଳିଲା ଯାଇ ନାଲି ବଳା ଆଉ ପେଣାଙ୍କି ଟହୁଟ ପଟପ ବହୁତି ବୁଢ଼ିଆ ଦୋକାନ ପଟିକି ପଟି ବାସନାରେ ପେଟ ଉଠେ ଚହଟି ବୋଇଲା ଶୁଣରେ ବୁଢ଼ିଆ ସାହୁ ନଡ଼ୁ ଗୋଟା କେତେ ଦେବୁରେ ବୁଢ଼ିଆ ସାହୁର ଚଳିଲା ଦେହ ଗାଲପ ଦେଖାଇ ମାରିଲା ଦେହ ପୋଡ଼ି ଯାଉ ତୋର ମୁଢି ମୁପୋତେ ଖାଇବି ବଗଡ଼ା ସେଠାରୁ ଅଖାଇ ଗଗରେ ଗଲା କେଉଁଟୁଣି ପାଖେ ହୋଇଲା ତାହାଠାରୁ ମଣେ ଚୁଡା ନେଲା କଦଳୀ ପାଖରେ ଯାଇ ମିଳିଲା ଦୁଇ କାନ୍ଦି କଦଳୀ ଯେ କିଣ ଅଖାଇ ପାଟିରୁ ନାଳ ଗଡ଼ଳି ବର ଗଛ ମୂଳେ ବସିଲା ଯାଇ ବିଜନ୍ତ ଘଷିବି ଏଣିକି ତେଣିକି ଦେଲା ପାଣି ଢାଳେ ଖଣ୍ଡେ ଦେଲା କଥାଇ ଟକଟି ତାକେଟି ଦେଲା କଥାଇ ଜର କଲା ବୋଲି ଭାଉଛି ଜର କଲା ବୋଲି ଥରିଣ ଗଲା ନିଜ ଘର ଠାରେ ଯାଇ ମିଳିଲା ଗେରସ ବୋଇଲା ତୁଣ ଶୋଇଲୁ କାହିଁକି ଖାଇବୁ ନାହିଁ ଅଖାଇ ବୋଇଲା ତୁଣରେ ଚାଉଳ ମହଣେ ରାନ୍ଧବ ପାଇଁ ଶୁଣି ଗେରସ ବୋଲେ ଅଖାଇ ବିରାନ୍ଧି ବିପାସେ ଅଖାଇ ବୋଇଲା ତୁଣରେ କେତେ ବୁଝି ଶିଖାଇ ବଢେଇ ଘରରୁ ବାରେ ମଝି ଖୁଣ୍ଟ ଟିକି ଶିଖଣେ ମଝି ଖୁଣ୍ଟ ଟିକି ଟିକି କରିଣ ରାନ୍ଧି ବାଢି ଦିଅ ଭାତ ଅଖାଇ କହିଲା ଯେଉଁ ପ୍ରକାରେ ଗେରସ କରିଲା ସେଇ ପ୍ରକାରେ ଯେତେ ପଣା ପାଣି କରିନଥିଲା ଅଖାଇ ପତ୍ରରେ ଧାଇ ନ ଦେଲା ଏକା ନିଶ୍ୱାସ କେ ଗଲା କଖାଇ ଆଉ କିଛି ଅଛି ଆଣ ଗଲି ବୋଇଲା ଅହିଂସା ନିଜରେ ପାଣି ଲାଗି ଦେହ ଶୀତ କରୁଛି ଅଖାଇ କହିଲା ଯେଉଁ ପ୍ରକାରେ କରିଲା ସେହି ପ୍ରକାରେ।